ଭବସାଗର ରୂପାରି ହୋଇଛି ହୋଇଥିବୁ ଯେବେ ଭୋଳା ଭଗତ ଭବସାଗର ରୂପାରି ହୋଇଛି ହୋଇଥିବୁ ଯେବେ ଭୋଳା ଭଗତ କେତେ ମାନସୀ କହିବ ତୋ ପୁରଣ ଛାଡ଼ିବୁ ତାଲିକେ ପାଣି ବାର ଏହି ଶ୍ରାବଣ ମାସରେ ଏହି ପରବ ପୁଣି ଛାଡ଼ିଲେ ଚାହିଁବୁ ଆର ବରଷ ପତି ଥିଲେ ପିନ୍ଧିଥିବୁ ପୋଷାକ ତୁ ପିନ୍ଧିବୁ ବେରୁଆ ପୋଷାକ ଆରେ ବାଟରେ ତୁ ଯେବେ ଥକିଯିବୁ ଖାଇବୁ ବାଞ୍ଚେଇ ଭୋଗ ସିଏ ଦେବ ଦେବ ମହାଦେବ ତେବେ ପାଇବୁ ସଠିକ ଦିଗ ଦେବ ଦେବ ମହାଦେବ ତେବେ ପାଇବୁ ସଠିକ ଦିଗ ଏମିତି ଦେବତା ଜଗତରେ ନାହିଁ ଦେବ ଦେବ ମହାଦେବ ସୃଷ୍ଟି ରକ୍ଷା ପାଇଁ ଗରଳ ପିଇଲେ ହେଲେ ନୀଳକଣ୍ଠେଶ୍ୱର କେମିତି ଦେବତା ଜଗତରେ ନାହିଁ ଦେବ ଦେବ ମହାଦେବ ସୃଷ୍ଟି ରକ୍ଷା ପାଇଁ ଗରଳ ପିଇଲେ ହେଲେ ନୀଳକଣ୍ଠେଶ୍ୱର ଧନ ସମ୍ପତ୍ତିରେ ଲୋଭ ତାଙ୍କ ନାହିଁ ବୁଲନ୍ତି ପାଗଳ ପରି ବାଘ ଛାଲ ପିନ୍ଧି ଭ୍ରମଣ କର ଋଷଭ ଉପରେ ବସି ଗଳାରେ ଥାଏ ନା ଗରାଜ ପୁଣି ହାତରେ ଧରନ୍ତି ତ୍ରିଶୂଳ ଦେହ ବୋଳି ହୋଇଥାନ୍ତି ବିଭୂତି ପୁଣି ନାଚନ୍ତି ଡମ୍ବୁରୁ ଧାରି ଯେବେ ପାରି ହବୁ ତେବେ ଭାଜୁଥିବୁ ଓଁ ନମଃ ଶିବାୟ ସିଏ ଦେବ ଦେବ ମହାଦେବ ତେବେ ପାଇବୁ ସଠିକ ଦିଗ ଦେବ ଦେବ ମହାଦେବ ତେବେ ପାଇବୁ ସଠିକ ଦିଗ ବେଲପତର କୁଖୀର ତୁ ଆଣିବୁ ଯତନେ ଦୁଦୁରା ଫୁଲ ପଉଳଲୁ ମନ ଜାଣିଦେବ ସିଏ ବର ପଉଳଲୁ ଅଛି ଯାହା ମନ କଥା ତୁ କହିବୁ ନ କରି ଜମାରୁ ଅଥା ବଉଳଲୁ ସିଏ ବୁଝେ ନିଜର ସାଧୁତା ବଉଳଲୁ କଳା ବଳ ତାକୁ ଖଳା କରି ସେହି ବହିଛି ଧବଳେଶ୍ୱର ଦେବ ଦେବ ମହାଦେବ ତେବେ ପାଇବୁ ସଠିକ ଦିଗ ଦେବ ଦେବ ମହାଦେବ